ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 76ତମ ସାଧାରଣତନ୍ତ୍ର ଦିବସ। ଆଉ କିଛି ସମୟ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 19 ଜଣ ପୁଲିସ ଅଧିକାରୀ ପାଇବେ ପଦକ। ଭାରତ ବିଶ୍ୱର ସବୁଠୁ ଯୁବ, ସମାବେଶୀ ଏବଂ ସମ୍ବେଦନଶୀଳ ଗଣତନ୍ତ୍ର, ମତଦାତା ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ଏବଂ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ତାମିଲନାଡୁ ଡ୍ରାଗନ୍ସ ଓ ଟିମ୍ ଗୋନାସିକା ମଧ୍ୟରେ ମ୍ୟାଚ୍ ଜାରି। ଦେଶ ଆସନ୍ତାକାଲି 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ଏହାର ଅବ୍ୟବହିତ ପୂର୍ବରୁ ଆଉ କିଛି ସମୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀର ସମସ୍ତ ଆଞ୍ଚଳିକ ନେଟ୍ୱର୍କରେ ରାତି 9:30 ପ୍ରସାରଣ କରାଯିବ। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଚଳିତ ବର୍ଷ ପରେଡ୍ରେ ଇଣ୍ଡୋନେସିଆର 160 ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟ ଏବଂ 190 ସଦସ୍ୟ ବିଶିଷ୍ଟ ବ୍ୟାଣ୍ଡ କଣ୍ଟିଜେଣ୍ଟ ଭାଗ ନେବେ। ପରେଡ୍ରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 31 ପ୍ରଜ୍ଞାପନ ମେଢ଼କୁ ସ୍ୱର୍ଣ୍ଣିମ ଭାରତ ବିରାସତ ଓ ବିକାଶର ବାର୍ତ୍ତା ନେଇ ପ୍ରଦର୍ଶନ କରାଯିବ। ସମାରୋହରେ ବିଭିନ୍ନ ବର୍ଗରୁ 10,000 ନିମନ୍ତ୍ରିତ ଅତିଥି ସାମିଲ ହେବେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅନୁଷ୍ଠିତ ହେବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଜିଲ୍ଲାସ୍ତରରେ ମନ୍ତ୍ରୀ ଓ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି। କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ପତାକା ଉତ୍ତୋଳନ କରିବେ। ପୁରୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସୁନ୍ଦରଗଡ଼ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କୋରାପୁଟରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜାତୀୟ ପତାକା ଉତ୍ତୋଳନ କରିବେ। ପ୍ରଥମଥର ଲାଗି ଓଡ଼ିଶା ଉପକୂଳରେ ଥିବା 10 ଦ୍ୱୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜିପି ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏନେଇ ପରାମର୍ଶ ଦେବା ପରେ କୋଷ୍ଟଗାର୍ଡ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିବା ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଏହି ଦ୍ୱୀପଗୁଡ଼ିକରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା ହୋଇଛି। ଦେଶର ବିଭିନ୍ନ ରାଜ୍ୟର ପୁଲିସ୍, ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ, ସିଭିଲ୍ ଡିଫେନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 19 ଜଣ ପୁଲିସ୍ ଅଧିକାରୀଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ବିଶିଷ୍ଟ ସେବା ନିମନ୍ତେ 2 ଜଣଙ୍କୁ ରାଷ୍ଟ୍ରପତି ପଦକ, କାର୍ଯ୍ୟକ୍ଷେତ୍ରରେ ସାହସିକତା ପ୍ରଦର୍ଶନ ନିମନ୍ତେ 6 ଜଣଙ୍କୁ ସାହସିକତା ପୁଲିସ୍ ସେବା ପଦକ ଓ 11 ଜଣଙ୍କୁ ଉଲ୍ଲେଖନୀୟ ପୁଲିସ୍ ସେବା ପଦକ ମିଳିବ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ସମ୍ବଲପୁର ଜିଲ୍ଲାର ଦେବେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ସୁଯୋଗ ମିଳିଛି। ଶ୍ରୀ ପ୍ରଧାନ ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଆକାଶବାଣୀକୁ କହିଛନ୍ତି।
ଆମେ ପାଣି ଭିତରେ ଚାଲୁଥିବା ରୋବୋଟ୍ସକୁ ବନାଉ, ଯେଉଁ ରୋବୋଟ୍କୁ ଆମେ ପାଣିରେ ଡିପ୍ଲୟ କରିକି ପାଣି ଭିତରେ ଯେତିକି ଇନ୍ଫ୍ରାଷ୍ଟ୍ରକ୍ଚର ଅଛି, ଯେମିତି ଡ୍ୟାମ୍ସ, ବ୍ରିଜ, ପୋର୍ଟସ୍, ବାକି ଡିଫେନ୍ସ ଆପ୍ଲିକେସନ, ଏଇଥିପାଇଁ ଆମେ ଅନୁସନ୍ଧାନ କରୁ। ବର୍ତ୍ତମାନ ମୋତେ କହିବାକୁ ବହୁତ ଖୁସି ଲାଗୁଛି କି ଆମ କେନ୍ଦ୍ର ସରକାର ତରଫରୁ ମୋ ଷ୍ଟାର୍ଟଅପ୍କୁ ଜାନୁଆରୀ 26 ଦିଲ୍ଲୀଠାରେ ପ୍ୟାରେଡ୍ ଆଟେଣ୍ଡ କରିବାକୁ ନିମନ୍ତ୍ରଣ ଆସିଛି। ଏତେ ବଡ଼ ଇଭେଣ୍ଟଟାକୁ ଆଖି ସାମ୍ନାରେ ଦେଖିବାକୁ ଛୋଟବେଳୁ ସବୁବେଳେ ଇଚ୍ଛା ଥାଏ।
ମତଦାନର ବିକଳ୍ପ ନାହିଁ, ମୁଁ ନିଶ୍ଚିତ ଭୋଟ୍ ଦେବି ର ବାର୍ତ୍ତା ନେଇ 25 ଜାତୀୟ ମତଦାତା ଦିବସ ଆଜି ପାଳନ କରାଯାଉଛି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ମତଦାତାଙ୍କୁ ସାମିଲ କରିବା ନେଇ ସଚେତନତା ବୃଦ୍ଧି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ମତଦାତା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ବିଶ୍ୱର ସର୍ବପୁରାତନ ଗଣତନ୍ତ୍ର ହେବା ସହ ବିଶ୍ୱର ସବୁଠୁ ବିଶାଳ, ବିବିଧତାରେ ପୂର୍ଣ୍ଣ, ଯୁବ, ସମାବେଶୀ ଏବଂ ସମ୍ବେଦନଶୀଳ ଗଣତନ୍ତ୍ର। ଆଧୁନିକ ବିଶ୍ୱ ପାଇଁ ଭାରତର ଗଣତନ୍ତ୍ର ଉଲ୍ଲେଖନୀୟ ଓ ଅନନ୍ୟ ଉଦାହରଣ। ଭାରତର ନିର୍ବାଚନ ଆୟୋଗ ଗତ 75 ବର୍ଷ ମଧ୍ୟରେ 18 ଲୋକସଭା ନିର୍ବାଚନ ଏବଂ 400 ଅଧିକ ବିଧାନସଭା ନିର୍ବାଚନର ସଫଳତାପୂର୍ବକ ପରିଚାଳନା କରିଛି। ଦେଶର ନିର୍ବାଚନ ପ୍ରକ୍ରିୟାରୁ ଅନ୍ୟ ରାଷ୍ଟ୍ର ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
संविधान के निर्माण तथा उसे लागू करने की प्रक्रिया में निर्वाचन आयोग तथा चुनाव प्रणाली की सर्वोच्च प्राथमिकता दी थी। 26 नवंबर 1949 के दिन संविधान को अंगीकृत किया गया था। संविधान के कुछ विशेष अनुच्छेद उसी दिन से लागू कर दिए गए थे। उन थोड़े से अनुच्छेदों में निर्वाचन आयोग के निर्देशन और निर्णय में होने वाले चुनाव प्रक्रिया से जुड़ा अनुच्छेद 324 भी है। प्रथम गणतंत्र दिवस के एक दिन पहले निर्वाचन आयोग का गठन होना था। राष्ट्र निर्माताओं द्वारा चुनाव प्रक्रिया तथा निर्वाचन आयोग के महत्व को रेखांकित करता है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତଦାତା ଦିବସରେ ଦେଶର ନାଗରିକଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦି କହିଛନ୍ତି। ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖି ମତଦାନ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ସ୍ଥାପିତ କରିବା, ପ୍ରତ୍ୟେକ ଭୋଟ୍ ଗଣତନ୍ତ୍ରକୁ ସଶକ୍ତ କରିବା ସହ ରାଜ୍ୟ ଓ ଦେଶର ଭବିଷ୍ୟତ ଗଠନ କରିବା ଲାଗି ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ମତଦାତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କହିଛନ୍ତି, ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ବିଶ୍ୱରେ ଏକ ଉଦାହରଣ ଅଟେ। ଏହି ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ନାଗରିକ ରୂପେ ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ଆହୁଜା କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଫଟୋ ପ୍ରଦର୍ଶନୀ ଲୋକାର୍ପିତ କରିଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ମତଦାତା ଦିବସ ଅବସରରେ ଯୁବ ଭୋଟରମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଛି। ଏହି କାର୍ଯ୍ୟକ୍ରମରେ ନୂତନ ମତଦାତାଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମତଦାତାମାନେ ମତାଧିକାର ସାବ୍ୟସ୍ତ କରିବାକୁ ଉପଜିଲ୍ଲାପାଳ ଜାତୀୟ ମତଦାତା ଦିବସ ଅବସରରେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା 12 ଜଣ ଶ୍ରେଷ୍ଠ ବିଏଲ୍ଓ ଓ ସୁପରଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ରହ୍ମପୁରରେ ଜାତୀୟ ମତଦାତା ଦିବସ ଅବସରରେ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଙ୍ଗନୱାଡ଼ି ଦିଦି ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମ୍ଭଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ମତଦାତା ଦିବସ ଉପଲକ୍ଷେ ଜନସାଧାରଣଙ୍କୁ ମତଦାନର ମହତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ମୁନିଗୁଡ଼ା ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅଞ୍ଚଳର ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ମହାଲିଂ ମୁନିଗୁଡ଼ା ଓ ଅମ୍ବାଦଳା ଡାକ୍ତରଖାନାରେ ଆଗାମୀ ଦିନରେ ଡାକ୍ତର ପଦବୀ ପୂରଣ କରିବା ସହ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତାକାଲି ରାୟଗଡ଼ାରେ ସାଧାରଣତନ୍ତ୍ର ଦିବସ ସମାରୋହ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ଶ୍ରୀ ସୁରଜ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ସାଧାରଣ ନାଗରିକମାନଙ୍କ ସହ ଜିଲ୍ଲାରେ ରହିଥିବା ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଆଗାମୀ ଦିନରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ୟାର ସମାଧାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ୱାଟରସେଡ୍ ସଚେତନତା ଯାତ୍ରା 2025 ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଦ୍ୱାରା ଚାଷୀମାନେ କିପରି ଲାଭାନ୍ୱିତ ହେଉଛନ୍ତି ସେ ନେଇ ଆଲୋଚନା କରିଥିଲେ। ଏହାସହ ସ୍ୱଳ୍ପ ଜମି କମ୍ ପାଣି ବ୍ୟବହାର କରି ଚାଷୀ କିପରି ଅଧିକ ଉତ୍ପାଦନ କରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଧବଳେଇଠାରେ ବର୍ଷାଜଳ ପରିଚାଳନା ବନ୍ଧର ଲୋକାର୍ପଣ ଓ କ୍ଷେତ ପୋଖରୀର ଶୁଭ ଉଦ୍ଘାଟନ କରାଯାଇଥିଲା। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ତାମିଲନାଡୁ ଡ୍ରାଗନ୍ସ ଏବଂ ଟିମ୍ ଗୁନାସିକା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 1-1 ମ୍ୟାଚ୍ ଚାଲିଛି। ଅନ୍ୟ ଏକ ମ୍ୟାଚ୍ ରାତି 8:15 ହାଇଦ୍ରାବାଦ ତୋଫାନ୍ସ ଏବଂ ୟୁପି ରୁଦ୍ରାସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ମହିଳା ବର୍ଗରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଓଡ଼ିଶା ୱାରିୟର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମୁକାବିଲା ହେବ। ଦେଶ ଆସନ୍ତାକାଲି ପାଳନ କରିବ 76ତମ ସାଧାରଣତନ୍ତ୍ର ଦିବସ। ଆଉ କିଛି ସମୟ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର 19 ଜଣ ପୁଲିସ ଅଧିକାରୀ ପାଇବେ ପଦକ। ଭାରତ ବିଶ୍ୱର ସବୁଠୁ ଯୁବ ସମାବେଶୀ ଏବଂ ସମ୍ବେଦନଶୀଳ ଗଣତନ୍ତ୍ର, ମତଦାତା ଦିବସ ଅବସରରେ କହିଲେ ରାଷ୍ଟ୍ରପତି। ଏବଂ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ତାମିଲନାଡୁ ଡ୍ରାଗନ୍ସ ଓ ଟିମ୍ ଗୁନାସିକା ମଧ୍ୟରେ ମ୍ୟାଚ୍ ଜାରି। ଆଜି ପାଇଁ ଏତିକିରେ ଶେଷ ହେଲା।